ସମସ୍ତଙ୍କୁ ନମସ୍କାର। ମୁଁ ମନୋଜ ପ୍ରଧାନ, ମୋ ଗ୍ରାମ ହଉଛି କଟାବାଡ଼ି, ମୋର ପଞ୍ଚାୟତ ହଉଛି ତର୍ତମା, ବ୍ଲକ ହଉଛି ଦାରିଙ୍ଗବାଡ଼ି। ଆଜି ମୁଁ ତେନ୍ତୁଳି ମଞ୍ଜି ବିଷୟରେ କହିବାକୁ ଚାହୁଁଛି। ଆମର ଜାଣିଛୁ ତେନ୍ତୁଳି, ସମସ୍ତେ ଜାଣିଥିବା ତେନ୍ତୁଳି ଏହା ଗୋଟେ ଫଳ। ଆଉ ଯେତେବେଳେ ଫଳକୁ ଖାଇସାରିଲା ପରେ ଯୋଉ ମଞ୍ଜି ଗୁଡାକ ରୁହେ, ଆଚାର କଲା ପରେ ଯୋଉ ମଞ୍ଜି ଗୁଡା ପକାଇଥାଏ ତାକୁ କଣ କରିବା, ତାକୁ ଆମେ ସାଇତି ରଖିବା, ଏହା କୋଉ କୋଉ କାମରେ ବ୍ୟବହାର ସେ ବିଷୟରେ କହିବି। ଆମେ ଜାଣିଛୁ ଯେତେବେଳେ ମାନେ କୁକୁର କାମୁଡିବ ତାକୁ କଣ କରିବେ, ସେଇ ମଞ୍ଜିକୁ ଫାଳ କରିବେ, ନହେଲେ ଘଷି ଦେବେ ତାର ଇଏଟା ଉପର ଅଂଶଟାକୁ, ତାପରେ ସେଇ ଯୋଉ ଜାଗାରେ କାମୁଡିଛି ସେ ଜାଗାରେ ଲଗେଇକି ରଖିବେ, ସେଟା ମାନେ କଣ ବିଷଟାକୁ କମେଇବ। ଆଉ କଣ କରିବେ, ଯେତେବେଳେ ବିଛା କଙ୍କରେ ଯେତେବେଳେ କାମୁଡିବ ସେଥିରେ ମଧ୍ୟ ସେ ମଧ୍ୟ କାମରେ ଆସିବ। ଆଉ କଣ ଘା ଗୁଡାକରେ ମଧ୍ୟ ଏମିତି ଲଗାଯାଏ। ତେଣୁ ଆପଣ ମାନେ ଏକଥା ଜାଣିବା ଦରକାର ଯେ ଏହା ଗୋଟେ କଣ ଆମ ପାଇଁ ଗୋଟେ ମେଡିସିନ ପରି ମଧ୍ୟ କାମ କରିଥାଏ। ମାନେ କଣ ଖାଦ୍ୟ ଭାବରେ ପ୍ରଥମେ କଣ ବ୍ୟବହାର ହେଲା, ତାପରେ ଦ୍ୱିତୀୟ ହେଲା କଣ ମେଡିସିନ ଭାବରେ କାମରେ ଆସିଲା। ତେଣୁ ତେନ୍ତୁଳି ମଞ୍ଜିକୁ ଆମେ ସାଇତି ରଖିବା, ଏହା କଣ ଏମର୍ଜେନ୍ସି, ଆମେ ତ ବେଳେ ମେଡିକାଲ ମାନେ କଣ ହଠାତ୍ ପହଞ୍ଚି ପାରିବାନି, ସେ ଜାଗା ଗୁଡାକରେ ଏହାକୁ ଆମେ ବ୍ୟବହାର କରିବା। ଥ୍ୟାଙ୍କ ୟୁ।